ନମସ୍କାର।
ମୁଁ 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଛି, ଜୟନ୍ତୀ ରାଉତ। ଆମ ବସ୍ତିରେ କିଛି ବି ସୁବିଧା ଆମକୁ ମିଳିପାରୁନାହିଁ। ଲାଇନ୍ର ବ୍ୟବସ୍ଥା ବି ନାହିଁ। ଆମେ ଡିପି ଲଗେଇକିରି ଚଳବିଚଳ କରୁଛୁ। ତା ସହିତ ଆମର ଶୌଚାଳୟରେ ବ୍ୟବସ୍ଥା ବି ନାହିଁ। ଶୌଚାଳୟ ଆମର କାହାର ବି ନାହିଁ। ଆମେ ବାହାରକୁ ଯାଉଛୁ। ଆମର ରାସ୍ତା ଖଣ୍ଡେ ବି ନାହିଁ। ବର୍ଷା ଦିନରେ ପାଣି କାଦୁଅରେ ମାନେ ବହୁତ କଷ୍ଟରେ ଯିବା ଆସିବା କରୁଛୁ। ଛୁଆମାନେ ସ୍କୁଲ ଯିବା ଆସିବା କରିବା ପାଇଁ ବହୁତ ହଇରାଣ ହଉଛନ୍ତି। ଯେହେତୁ ଆମେ ପୋଲ ତଳେ ଘର କରିକିରି ରହିଛୁ, ଓଭରବ୍ରିଜ ତଳେ, ଲାଇନ୍ର ବ୍ୟବସ୍ଥା ନାହିଁ। ଛୁଆ ଗୁରା ଯିବା ଆସିବା ରାତିରେ କରିବା ପାଇଁ ଡରୁଛନ୍ତି। ଆମେ ମାନେ ବି ଯିବା ଆସିବା କରିବା ପାଇଁ ଆମକୁ ବି ଭୟ ଲାଗୁଛି। ଦୟାକରି ଯଦି ତାର କିଛି ଗୋଟେ ବନ୍ଦୋବସ୍ତ କି ବ୍ୟବସ୍ଥା କରନ୍ତେ, ଆମେ ବହୁତ ଚିର ଉପକୃତ ହୁଅନ୍ତୁ।